ओम शांति। आज सकार महावाक्य 2 नवंबर 2024 मधुर संतान मने संगम जुग हि भाग्यवान हेबार जुग अटे। एही समय रे तुमे जेते इच्छा सेते निजर भाग्यर तारका को चमकाई पारिबो। प्रश्न निजर पुरुषार्थ को तीव्र करिबार सहज उपाय कण? उत्तर केवल बाबा को अनुकरण करी चल तेबे पुरुषार्थ तीव्र होइजिबो। बाबा को ही देख मात गुप्त अटंते। बाबा को अनुकरण करिबा द्वारा बाबा का समान श्रेष्ठ होइजिबो। सेतिपय सठिक भावरे अनुकरण करी चल। प्रश्न बाबा केऊ पिल्लामन्नंकु बुद्ध बोली भाविथांती? उद्धर जेऊ मन्नंकु भितरे बाबांकु पाइबार मध्य खुशी नाही सेमाने बुद्ध हेले ना। एभली बाबा जे कि विश्वर मालिक करुचंती तांकर संतान हेबा परे मध्य जदि खुशीर अनुभव हेउनै तेबे तांको ही बुद्ध कुहाजिबो ना। ओम शांति। तुमे मिठा मिठा पिला मने हेउच भाग्यशाली तारका। तुमे जानुच आमे शांति धाम को मध्य याद करुचो। बाबांको मध्य याद करुचो। बाबांको याद करिबा द्वारा आमे पवित्र होई घर को जीवा। एठारे बसे ए ख्याल करुच ना बाबा तुमको आउ कौनसी कष्ट देउ नहांती। जीवन मुक्ति को तो कही जानी भी नहांती। सेमाने सब पुरुषार्थ करिथांते मुक्ति पाइबा पई किंतु मुक्तिर अर्थ मध्य केही बुझि नथांते। केही कहिथांते आमे ब्रह्मरे लीन होइजिबो पुणि आओ ए सृष्टि को आसिबो नही नाहे। तांको एहा जणा नाही जे आमको एही चक्र रे निश्चय आसिबाको पड़िबो। एबे तुमे पिला मन्ने एही कथा को बुझुछ। तुम संतान मनंकु जनाचे आमे स्वदर्शन चक्र धारी भाग्यशाली तारका अटो। भाग्यशाली को ही भाग्यवान कुआ जाय थे। बाबा ही एबे तुम मनंकु भाग्यशाली करुचंते। पिता जे भली पिला मध्य से भली होई थांते। केही बापा धनी होई थांते केही बापा गरीब भी होई थांते। तुमे संतान मने जानिच आमको तो बेहतर बाबा मिलिछंते। जिए जेते भाग्यवान हेबाकु चाहिबो सेते होई पारिबो। जिए जेते धनी हेबाकु चाहिबो सेते होई पारिबो। बाबा कहुछंते जहा चाहुच तहा पुरुषार्थ करिनियो। पुरुषार्थ उपरे सब किछि निर्भर करुछि। पुरुषार्थ करे जेते उच्च पद नेबाकु चाहुच नै पारिबो। सर्वोच्च पद त लक्ष्मी नारायणंकर अटे। यादर चाट मध्य निश्चय रखिबाकु हेबो। काहिकि ना तम प्रधान रो सत्त प्रधान त निश्चय हेबाकु ही पड़िबो। बुद्धु होई एपरि बसि जाउ नाही। बाबा बुझाई छंती एही पुरुणा दुनिया एबे नुआ दुनिया हेबो। बाबा नुआ सत्त प्रधान दुनिया को नेइ जिबा पई आसि छंती। से बेहतर बाबा ओ बेहतर सुखदाता अटंते। बुझाउछंते सत्य प्रधान हेबा द्वारा ही तुमे बेहतर सुख पाई पारिबो। सत्व अर्थात त्रेता को गले काम सुख। रज हेले ताठारु काम सुख। सारा हिसाब बाबा बताई देउछंते। असुमारे धन एवं सुख तुमको ही मिली थाए। बेहोदर बाबांक ठारु वर्षा नेबा पाई याद बिना कोनोसी उपाय नाही। जेते बाबांकु याद करिबो याद द्वारा सुत्ताह दैवी गुण मध्य आसिब। सत्व प्रधान हेबाकु हेले दैवी गुण मध्य निश्चय दरकार। निजर जांच निजकु करिबाकु हेबो। निजर पुरुषार्थ द्वारा जेते उच्च पद नेबाकु चाहिबो नै पारिबो। शिक्षादाता शिक्षकता बसि छंती। बाबा कहुछंती कल्प कल्प तुमको एही परि ही बुझाउछि। अक्षर ही दुईटी रहिछि मनमना भव मध्याचि भव। तुमे बेहोद बाबांको चिन्हि जाइछ। सेही बेहोदर बाबा ही बेहोदर ज्ञानदाता अटंती। पतितरु पावन हेबार रास्ता मध्य सेही बेहोदर बाबा ही बुझाउछंती। तेनो बाबा जहा बुझाउछंती तहा किछि नुआ कथा नुहे। ଗୀତାରେ ମଧ୍ୟ ଲେଖା ହୋଇଛି, କିନ୍ତୁ ଅଟାରେ ଲୁଣ ସଦୃଶ। ତୁମେ ନିଜକୁ ଆତ୍ମା ଭାବ, ଦେହର ସବୁ ଧର୍ମ ଭୁଲିଯାଅ। ତୁମେ ପ୍ରଥମେ ଅଶରୀର ଥିଲା, ଏବେ ଅନେକ ମିତ୍ର ସମ୍ବନ୍ଧୀ ମାନଙ୍କ ବନ୍ଧନରେ ଆସିଛ। ସମସ୍ତେ ତମ ପ୍ରଧାନ ଅଟନ୍ତି, ଏବେ ପୁଣି ସୁତ ପ୍ରଧାନ ହେବାକୁ ପଡିବ। ତୁମେ ଜାଣୁଛ ତମ ପ୍ରଧାନରୁ ପୁଣି ଆମେ ସତ ପ୍ରଧାନ ହେଉଛୁ। ପୁଣି ମିତ୍ର ସମ୍ବନ୍ଧୀ ଆଦି ସମସ୍ତେ ପବିତ୍ର ହେବେ। କଳ୍ପ ପୂର୍ବରୁ ଯେଉଁ ଆତ୍ମା ଯେତିକି ସତ ପ୍ରଧାନ ହୋଇଥିଲେ, ପୁଣି ସେତିକି ହିଁ ହେବେ। ତାଙ୍କର ପୁରୁଷାର୍ଥ ମଧ୍ୟ ସେଭଳି ହେବ। ଏବେ କାହାଙ୍କୁ ଅନୁସରଣ କରିବା ଦରକାର? ଗାୟନ ରହିଛି ଫଲୋ ଫାଦର, ଅର୍ଥାତ୍ ପିତାଙ୍କୁ ଅନୁସରଣ କର। ଯେପରି ଏହି ବ୍ରହ୍ମା ବାବା ଶିବ ବାବାଙ୍କୁ ୟାଦ କରୁଛନ୍ତି, ପୁରୁଷାର୍ଥ କରୁଛନ୍ତି, ତାଙ୍କୁ ଅନୁସରଣ କର। ପୁରୁଷାର୍ଥ ତ ବାବା କରାଇବେ, ସେ ତ ପୁରୁଷାର୍ଥ କରିନଥାନ୍ତି, ପୁରୁଷାର୍ଥ କରାଇଥାନ୍ତି। ପୁଣି କହୁଛନ୍ତି, ମଧୁର ସନ୍ତାନଗଣ ବାବାଙ୍କୁ ଅନୁକରଣ କର। ମାତା ପିତା ଗୁପ୍ତ ନା? ମାତା ଗୁପ୍ତ, କିନ୍ତୁ ପିତା ତ ଦୃଶ୍ୟମାନ। ଏହା ଭଲ ଭାବରେ ବୁଝିବାର କଥା। ଏଭଳି ଉଚ୍ଚ ପଦ ପାଇବାର ଅଚ୍ୟୁତ ବାବାଙ୍କୁ ଭଲ ଭାବରେ ମନେ ପକାଅ, ଯେପରି ଏହି ବ୍ରହ୍ମା ବାବା ମନେ ପକାଉଛନ୍ତି। ଏହି ବାବା ସବୁଠାରୁ ଉଚ୍ଚ ପଦ ପାଇଥାନ୍ତି। ବ୍ରହ୍ମା ବାବା ବହୁତ ଉଚ୍ଚ ଥିଲେ, ପୁଣି ଏହାଙ୍କର ହିଁ ବହୁତ ଜନ୍ମର, ଅନ୍ତିମ ଜନ୍ମର ମଧ୍ୟ ଶେଷ ସମୟରେ ମୁଁ ପ୍ରବେଶ କରୁଛି। ଏହାକୁ ଭଲ ଭାବରେ ମନେ ରଖ, କେବେ ହେଲେ ଭୁଲ ନାହିଁ। ମାୟା ବହୁତଙ୍କୁ ଭୁଲାଇ ଦେଉଛି। ତୁମେ କହୁଛ ଆମେ ନରରୁ ନାରାୟଣ ହେଉଛୁ, ତାହାର ମଧ୍ୟ ବାବା ଯୁକ୍ତି ବତାଉଛନ୍ତି। ତୁମେ ଲକ୍ଷ୍ମୀ ନାରାୟଣ କିପରି ହୋଇପାରିବ, ଏହା ମଧ୍ୟ ଜାଣୁଛ ଯେ ସମସ୍ତେ ତ ସଠିକ ଭାବେ ଅନୁସରଣ କରିବେ ନାହିଁ। ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବା ବୁଝାଉଛନ୍ତି, ବାବାଙ୍କୁ ଅନୁସରଣ କର, ବର୍ତ୍ତମାନରେ ହିଁ ଗାୟନ ହେଉଛି। ବାବା ମଧ୍ୟ ଏବେ ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି, ସନ୍ନ୍ୟାସୀ ମାନଙ୍କର ଅନୁଗାମୀ ବୋଲାଉଛନ୍ତି, କିନ୍ତୁ ଏହା ଭୁଲ ଅଟେ ନା? ଅନୁସରଣ କରୁ ହିଁ ନାହାନ୍ତି। ସେମାନେ ସମସ୍ତେ ହେଉଛନ୍ତି ବ୍ରହ୍ମ ଜ୍ଞାନୀ, ତତ୍ତ୍ୱଜ୍ଞାନୀ, ତାଙ୍କୁ ତ ଈଶ୍ୱର ଜ୍ଞାନ ଦେଉ ନାହାନ୍ତି। ସେମାନେ ତତ୍ତ୍ୱ ଅଥବା ବ୍ରହ୍ମ ଜ୍ଞାନୀ ଭୁଲାଇଥାନ୍ତି, କିନ୍ତୁ ତତ୍ତ୍ୱ ଅଥବା ବ୍ରହ୍ମ ତ ତାଙ୍କୁ ଜ୍ଞାନ ଦେଉ ନାହାନ୍ତି। ସେସବୁ ହେଲା ଶାସ୍ତ୍ରର ଜ୍ଞାନ। ଏଠାରେ ତୁମକୁ ବାପା ଜ୍ଞାନ ଦେଉଛନ୍ତି, ଯାହାଙ୍କୁ ଜ୍ଞାନର ସାଗର କୁହାଯାଉଛି। ଏହାକୁ ଭଲ ଭାବରେ ଲେଖି ରଖ, ତୁମେ ଭୁଲି ଯାଉଛ, ଏହାକୁ ମନରେ ଭଲ ଭାବରେ ଧାରଣ କରିବାର କଥା। ବାବା ପ୍ରତ୍ୟହ କହୁଛନ୍ତି, ମଧୁର ସନ୍ତାନ ମାନେ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ଏବେ ଘରକୁ ଫେରି ଯିବାକୁ ହେବ, ପତିତ ତ ଘରକୁ ଯାଇପାରିବେ ନାହିଁ, ପବିତ୍ର ଏବେ ତ ଯୋଗ ବଳ ଦ୍ୱାରା ହେବାକୁ ପଡିବ, ନଚେ ଦଣ୍ଡ ଭୋଗ କରି ଯିବେ। ସମସ୍ତଙ୍କର ହିସାବ କିତାବ ଯୁକ୍ତ ନିଶ୍ଚୟ ହେବ। ବାବା ବୁଝାଉଛନ୍ତି, ତୁମେ ଆତ୍ମା ମାନେ ଅସଲରେ ପରମଧାମର ବାସିନ୍ଦା ଅଟ। ପୁଣି ଏଠାରେ ସୁଖ ଏବଂ ଦୁଃଖର ପାଠ ବଜାଇଛ। ସୁଖର ପାଠ ରାମ ରାଜ୍ୟରେ ଏବଂ ଦୁଃଖର ପାଠ ରାବଣ ରାଜ୍ୟରେ ହୋଇଥାଏ। ରାମ ରାଜ୍ୟ ସ୍ୱର୍ଗକୁ କୁହାଯାଉଛି, ସେଠାରେ ସମ୍ପୂର୍ଣ୍ଣ ସୁଖ ରହିଥାଏ। ଗାୟନ ମଧ୍ୟ କରିଥାନ୍ତି ସ୍ୱର୍ଗବାସୀ ଏବଂ ନର୍କବାସୀ, ତେଣୁ ଏହାକୁ ଭଲ ଭାବରେ ଧାରଣ କରିବାକୁ ହେବ। ଯେତେ ଯେତେ ତମ ପ୍ରଧାନରୁ ସତ୍ୱ ପ୍ରଧାନ ହୋଇଚାଲିବ, ସେତିକି ତୁମ ଅନ୍ତରରେ ଖୁସି ମଧ୍ୟ ହେବ। ଯେତେବେଳେ ଦ୍ୱାପର ଯୁଗରେ ରଜଗୁଣୀ ଅବସ୍ଥାରେ ଥିଲ, ସେତେବେଳେ ମଧ୍ୟ ତୁମେ ଖୁସିରେ ଥିଲ, ସେ ସମୟରେ ତୁମେ ଏତେ ଦୁଃଖୀ ବିକାରୀ ନଥିଲ। ବର୍ତ୍ତମାନ ତ ଏଠାରେ କେତେ ବିକାରୀ ଦୁଃଖୀ ହୋଇଯାଇଛନ୍ତି। ତୁମେ ନିଜଠାରୁ ବୟସ୍କ ମାନଙ୍କୁ ଦେଖ, କେତେ ବିକାରୀ ମଦୁଆ ଅଛନ୍ତି। ମଧ୍ୟ ବହୁତ ଖରାପ ଜିନିଷ ଅଟେ। ସତ୍ୟ ଯୁଗରେ ତ ଶୁଦ୍ଧ ଆତ୍ମାମାନେ ହିଁ ରହିବେ, ପୁଣି ତଳକୁ ଖସି ଖସି ବିଲକୁଲ ଛିଚି ହୋଇଯାଇଥାନ୍ତି, ସେଥିପାଇଁ ଏହାକୁ ରୌରବ ନରକ କୁହାଯାଉଛି। ମଧ୍ୟ ଏପରି ଜିନିଷ ଯିଏ ଝଗଡା ମାରପିଟ କ୍ଷତି କରିବାରେ ଡେରି କରିନଥାଏ, ବର୍ତ୍ତମାନ ସମୟରେ ମନୁଷ୍ୟର ବୁଦ୍ଧି ଯେପରି ଭ୍ରଷ୍ଟ ହୋଇଯାଇଛି, ମାୟା ବହୁ ଶକ୍ତିଶାଳୀ ଅଟେ। ବାବା ସର୍ବଶକ୍ତିମାନ ସୁଖଦାତା ଅଟନ୍ତି, ସେହିପରି ମାୟା ପୁଣି ବହୁ ଦୁଃଖଦାୟୀ ଅଟେ। କଳିଯୁଗରେ ମନୁଷ୍ୟର ଅବସ୍ଥା କଣ ହୋଇଯାଇଛି, ଏକଦମ ଜୀର୍ଣ୍ଣ ଶୀର୍ଣ୍ଣ, କିଛି ହେଲେ ବି ବୁଝୁ ନାହାନ୍ତି, ଯେପରି ପଥର ବୁଦ୍ଧି ଅଟନ୍ତି। ଏହା ମଧ୍ୟ ଡ୍ରାମା ଅଟେ ନା, କାହାର ଭାଗ୍ୟରେ ନଥିଲେ ପୁଣି ଏପରି ହୀନ ବୁଦ୍ଧି ହୋଇଯାନ୍ତି। ବାବା ତ ବହୁ ସହଜ ଜ୍ଞାନ ଦେଉଛନ୍ତି, ସନ୍ତାନ ବୋଲି କହି ବୁଝାଉଛନ୍ତି। ମାତା ମାନେ ମଧ୍ୟ କହୁଛନ୍ତି, ଆମର ପାଞ୍ଚଟି ଲୌକିକ ଏବଂ ଜଣେ ପାରଲୌକିକ ସନ୍ତାନ ଅଛନ୍ତି, ଯିଏ ଆମକୁ ସୁଖଧାମକୁ ନେଇଯିବାକୁ ଆସିଛନ୍ତି। ବାବା ସହିତ ତାଙ୍କୁ ସନ୍ତାନ ବୋଲି ମଧ୍ୟ ଭାବୁଛନ୍ତି। ଯାଦୁଗର ଅଟନ୍ତି ନା, ବାବା ଯାଦୁଗର ହୋଇଥିବାରୁ ପିଲାମାନେ ମଧ୍ୟ ଯାଦୁଗର ହୋଇଯାଉଛନ୍ତି, କହୁଛନ୍ତି ବାବା ଆମର ସନ୍ତାନ ମଧ୍ୟ ଅଟନ୍ତି। ତେଣୁ ବାବାଙ୍କୁ ଅନୁସରଣ କରି ଏପରି ହେବା ଉଚିତ। ସ୍ୱର୍ଗରେ ଏହାଙ୍କର ରାଜ୍ୟ ଥିଲା ନା, ଶାସ୍ତ୍ରରେ ଏକଥା ନାହିଁ। ଏହି ଭକ୍ତି ମାର୍ଗର ଶାସ୍ତ୍ର ଗୁଡିକର ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ପୁଣି ମଧ୍ୟ ହେବ। ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ପଢାଇଲା ବାଲା ଶିକ୍ଷକ ତ ଦରକାର ନା, ବହି କଣ କେବେ ଶିକ୍ଷକ ହୋଇପାରିବ, ତେବେ ତ ଶିକ୍ଷକଙ୍କର ଆବଶ୍ୟକତା ନଥାନ୍ତା। ଏହି ଶାସ୍ତ୍ର ଇତ୍ୟାଦି ସତ୍ୟ ଯୁଗରେ ରହିବ ନାହିଁ। ବାପା ବୁଝାଉଛନ୍ତି, ତୁମେ ଆତ୍ମାକୁ ତ ବୁଝୁଛ ନା, ଆତ୍ମା ମାନଙ୍କର ପିତା ମଧ୍ୟ ନିଶ୍ଚୟ ଅଛନ୍ତି। ଯେବେ କେହି ପ୍ରବକ୍ତା ଆସୁଛନ୍ତି, ତେବେ ସମସ୍ତେ କହିଥାନ୍ତି ହିନ୍ଦୁ ମୁସଲିମ ଭାଇ ଭାଇ, ଅର୍ଥ କିଛି ହେଲେ ବୁଝୁନାହାନ୍ତି। ଭାଇ ଭାଇର ଅର୍ଥ ବୁଝିବା ଦରକାର ନା, ନିଶ୍ଚୟ ତାଙ୍କର ପିତା ମଧ୍ୟ ଥିବେ। ଏତିକି ସାଧାରଣ ଜ୍ଞାନ ମଧ୍ୟ ନାହିଁ। ଭଗବାନ ଉବାଚ ଗୀତାରେ ମଧ୍ୟ ଅଛି, ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ, ଅର୍ଥ କେତେ ପରିଷ୍କାର ଭାବେ ବୁଝାଯାଉଛି। ବାବା କାହାର କିଛି ନିନ୍ଦା କରୁନାହାନ୍ତି, ବାବା ତ ରାସ୍ତା ବତାଉଛନ୍ତି। ପ୍ରଥମ ନମ୍ବରରୁ ଶେଷ ନମ୍ବର ଗୋରାରୁ ଶ୍ୟାମଳ ହେଉଛନ୍ତି, ତୁମେ ମଧ୍ୟ ବୁଝୁଛ ଆମେ ଗୋରା ଥିଲୁ ପୁଣି ଏହିପରି ଗୋରା ହେବୁ। ବାବାଙ୍କୁ ୟାଦ କରିବା ଦ୍ୱାରା ହିଁ ଏହିପରି ଗୋରା ହେବୁ। ଏହା ହେଉଛି ରାବଣ ରାଜ୍ୟ, ରାମ ରାଜ୍ୟକୁ ଶିବାଳୟ କୁହାଯାଏ। ସୀତାଙ୍କ ରାମ ଶ୍ୱେତ ତ୍ରେତାରେ ରାଜତ୍ୱ କରିଥିଲେ, ଏଥିରେ ମଧ୍ୟ ବୁଝିବାର କଥା ରହିଛି। ଦୁଇ କଳା କମ୍ କୁହାଯାଉଛି, ସତ୍ୟଯୁଗ ହେଉଛି ଶ୍ରେଷ୍ଠ, ତାକୁ ୟାଦ କରୁଛନ୍ତି, ତ୍ରେତା ଏବଂ ଦ୍ୱାପରକୁ ଏତେ ୟାଦ କରୁନାହାନ୍ତି। ସତ୍ୟଯୁଗ ହେଲା ନୂଆ ଦୁନିଆ ଏବଂ କଳିଯୁଗ ହେଲା ପୁରୁଣା ଦୁନିଆ, ସେଠାରେ ଶତ ପ୍ରତିଶତ ସୁଖ ଏବଂ ଏଠାରେ ଶତ ପ୍ରତିଶତ ଦୁଃଖ, ତ୍ରେତା ଏବଂ ଦ୍ୱାପର ହେଲା ସେମି, ସେଥିପାଇଁ ମୁଖ୍ୟ ସତ୍ୟ ଏବଂ କଳିଯୁଗରେ ଗାୟନ କରାଯାଇଥାଏ। ବାବା ସତ୍ୟଯୁଗର ସ୍ଥାପନା କରୁଛନ୍ତି, ଏବେ ତୁମର କାମ ହେଉଛି ପୁରୁଷାର୍ଥ କରିବା। ସତ୍ୟଯୁଗ ନିବାସୀ ହେବ ନା ତ୍ରେତା ନିବାସୀ ହେବ, ଦ୍ୱାପରରେ ପୁଣି ତଳକୁ ଓହ୍ଲାଉଛ, ତଥାପି ବି ଦେବୀ ଦେବତା ଧର୍ମର ଅଟ ନା, କିନ୍ତୁ ପତିତ ହୋଇଯିବା କାରଣରୁ ନିଜକୁ ଦେବୀ ଦେବତା କହିପାରୁ ନାହଁ। ତେଣୁ ବାବା ମିଠା ମିଠା ସନ୍ତାନ ମାନଙ୍କୁ ପ୍ରତ୍ୟହ ବୁଝାଉଛନ୍ତି, ମୁଖ୍ୟ କଥା ହେଲା ହିଁ ମନମନା ଭବର, ତୁମେ ହିଁ ନମ୍ବର ୱାନ ହେଉଛ, ଚୌରାଶୀ ଜନ୍ମର ଚକ୍ର ଲଗାଇ ଅନ୍ତିମ ସମୟରେ ଆସୁଛ, ପୁଣି ନମ୍ବର ୱାନ କୁ ଯାଉଛ। ତେଣୁ ଏବେ ବେହଦର ବାବାଙ୍କୁ ୟାଦ କରିବାକୁ ହେବ, ସେ ବେହଦର ବାବା ଅଟନ୍ତି। ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ବେହଦର ବାବା ଆସି ତୁମକୁ ଏକୋଇଶି ପିଢି ସ୍ୱର୍ଗରେ ସୁଖ ଦେଉଛନ୍ତି। ପିଢି ଯେତେବେଳେ ପୁରା ହୋଇଥାଏ, ସେତେବେଳେ ତୁମେ ସ୍ୱତଃ ଶରୀର ଛାଡିଥାଅ, ଯୋଗ ବଳ ଅଟେ ନା, ବିଧି ହିଁ ଏହିପରି ରଚନା କରାଯାଇଛି, ଏହାକୁ ଯୋଗ ବଳ କୁହାଯାଏ। ସେଠାରେ ଜ୍ଞାନର କଥା ରହିବ ନାହିଁ, ସ୍ୱତଃ ତୁମେ ବୁଢା ହୋଇଯାଇଥାଅ, ସେଠାରେ କୌଣସି ବିମାରୀ ଆଦି ହେବ ନାହିଁ, କେହି ଛୋଟା ଅଥବା ତେଢା ବଙ୍କା ହେବେ ନାହିଁ, ସଦା ସୁସ୍ଥ ରହିଥାନ୍ତି। ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ, ପୁଣି ଅଳ୍ପ ଅଳ୍ପ କଳା କମ୍ ହୋଇଥାଏ, ଏବେ ପିଲାମାନଙ୍କୁ ବେହଦ ବାବାଙ୍କ ଠାରୁ ଶ୍ରେଷ୍ଠ ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ। ପାସ୍ ୱିଥ୍ ଅନର୍ ହେବା ଦରକାର ନା। ସମସ୍ତେ ତ ଉଚ୍ଚ ପଦ ପାଇପାରିବେ ନାହିଁ। ଯିଏ ସେବା ହିଁ କରୁନାହାନ୍ତି ସିଏ କି ପଦ ପାଇବେ। ମ୍ୟୁଜିୟମରେ ପିଲାମାନେ କେତେ ସେବା କରୁଛନ୍ତି, ବିନା ଡାକରାରେ ଲୋକେ ଆସି ଯାଉଛନ୍ତି। ଏହାକୁ ବିହଙ୍ଗ ମାର୍ଗର ସେବା କୁହାଯାଇଥାଏ। ଜଣା ନାହିଁ ଆଗକୁ ଏହାଠାରୁ ଅଧିକ ଆଉ କୌଣସି ବିହଙ୍ଗ ମାର୍ଗର ସେବା ବାହାରିପାରେ। ଦୁଇ ଚାରିଟି ମୁଖ୍ୟ ଚିତ୍ର ନିଶ୍ଚୟ ସାଥିରେ ରହିବା ଦରକାର। ବଡ଼ ବଡ଼ ତ୍ରିମୂର୍ତ୍ତି, କଳ୍ପବୃକ୍ଷ, ଶିଡ଼ି, ଗୋଲା, ଏହି ଚିତ୍ର ପ୍ରତ୍ୟେକ ଜାଗାରେ ବହୁତ ବଡ଼ ବଡ଼ ରହିବା ଦରକାର। ଯେତେବେଳେ ପିଲାମାନେ ଜ୍ଞାନରେ ହୁସିଆର ହେବେ ସେତେବେଳେ ଯାଇ ସେବା ହୋଇପାରିବ ନା। ସେବା ତ ନିଶ୍ଚୟ ହିଁ ହେବ। ଗାଁ ମାନଙ୍କରେ ମଧ୍ୟ ସେବା କରିବାକୁ ପଡିବ। ମାତାମାନେ ଯଦିଓ ଲେଖାପଢା ଜାଣିନାହାନ୍ତି କିନ୍ତୁ ବାପାଙ୍କର ପରିଚୟ ଦେବା ତ ବହୁତ ସହଜ। ଆଗରୁ ମହିଳାମାନେ ପଢୁନଥିଲେ। ମୁସଲମାନ ମାନଙ୍କ ରାଜ୍ୟରେ ଗୋଟିଏ ଆଖି ଖୋଲି ବାହାରକୁ ଆସୁଥିଲେ। ଏହି ବାପା ବହୁତ ଅନୁଭବୀ ଅଟନ୍ତି। ସେ ବାପା କହୁଛନ୍ତି ମୁଁ ଏସବୁ ଜାଣିନାହିଁ, ମୁଁ ତ ଉପରେ ରହୁଛି, ଏସବୁ କଥା ଏ ବ୍ରହ୍ମା ତମକୁ ଶୁଣାଉଛନ୍ତି। ଇଏ ଅନୁଭବୀ ଅଟନ୍ତି, ମୁଁ ତ କେବଳ ମନ୍ମନା ଭବର କଥା ହିଁ ଶୁଣାଉଛି ଏବଂ ସୃଷ୍ଟି ଚକ୍ରର ରହସ୍ୟ ବୁଝାଉଛି, ଯାହାକି ଇଏ ବ୍ରହ୍ମା ଜାଣି ନାହାନ୍ତି। ଇଏ ତ ନିଜର ଅନୁଭବ ଅଲଗା ବୁଝାଉଛନ୍ତି, ମୁଁ ଏସବୁ କଥାରେ ଯାଏ ନାହିଁ। ମୋର ପାଠ ହେଲା କେବଳ ତୁମକୁ ରାସ୍ତା ବତାଇବା। ମୋ ପିତା ଶିକ୍ଷକ ଗୁରୁ ଅଟେ, ଶିକ୍ଷକ ହୋଇ ତୁମକୁ ପଢ଼ାଉଛି, ବାକି ଏଥିରେ କୃପା ଆଦିର କୌଣସି କଥା ନାହିଁ। ପଢ଼ାଉଛି ପୁଣି ସାଥିରେ ନେଇଯିବି, ଏହି ପାଠ ପଢା ଦ୍ଵାରା ହିଁ ସଦ୍ଗତି ହୋଇଥାଏ। ମୁଁ ତୁମକୁ ନେଇଯିବା ପାଇଁ ହିଁ ଆସିଛି। ଶିବଙ୍କ ବରଯାତ୍ରୀର ଗାୟନ ଅଛି, ଶଙ୍କରଙ୍କର ବରଯାତ୍ରୀ ନଥାଏ, ଶିବଙ୍କର ବରଯାତ୍ରୀ ଥାନ୍ତି। ସମସ୍ତ ଆତ୍ମାମାନେ ବର ପଛେ ପଛେ ଯାଇଥାନ୍ତି ନା, ଏମାନେ ସମସ୍ତେ ହେଲେ ଭକ୍ତ, ମୁଁ ହେଲି ଭଗବାନ। ପବିତ୍ର କରାଇ ସାଥିରେ ନେଇଯିବା ପାଇଁ ହିଁ ତୁମେ ମୋତେ ଡାକିଛ, ତେଣୁ ମୁଁ ତୁମ ସନ୍ତାନମାନଙ୍କୁ ସାଥିରେ ହିଁ ନେଇଯିବି। ହିସାବ କିତାବ ଯୁକ୍ତ କରାଇ ନେଇଯିବାକୁ ହେବ। ବାପା ଘଡ଼ିକୁ ଘଡ଼ି କହୁଛନ୍ତି ମନ୍ମନା ଭବ। ବାପାଙ୍କୁ ୟାଦ କଲେ ସମ୍ପତ୍ତି ମଧ୍ୟ ନିଶ୍ଚୟ ମନେ ପଡିବ। ବିଶ୍ୱର ବାସା ହିଁ ମିଳୁଛି ନା, ସେଥିପାଇଁ ପୁରୁଷାର୍ଥ ମୋତେ ଏହିପରି କରିବାକୁ ପଡିବ। ତୁମ ସନ୍ତାନମାନଙ୍କୁ କୌଣସି କଷ୍ଟ ଦେଉ ନାହିଁ, ଜାଣିଛି ତୁମେ ବହୁତ ଦୁଃଖ ଦେଖିଛ, ଏବେ ତୁମକୁ କୌଣସି କଷ୍ଟ ଦେଉ ନାହିଁ। ଭକ୍ତି ମାର୍ଗରେ ଆୟୁଷ ମଧ୍ୟ କମ୍ ହୋଇଥାଏ, ଅକାଳ ମୃତ୍ୟୁ ହୋଇଯାଇଥାଏ। କେତେ ହୟ ହୟ କରିଥାନ୍ତି, କେତେ ଦୁଃଖ ଭୋଗୁଛନ୍ତି, ମୋତେ ହିଁ ଭ୍ରମ ହୋଇଯାଉଛି। ଏବେ ବାବା କହୁଛନ୍ତି କେବଳ ମୋତେ ୟାଦ କରିଚାଲ। ସ୍ୱର୍ଗର ମାଲିକ ହେବାକୁ ହେଲେ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ପଡିବ। ସର୍ବଦା ଉଚ୍ଚ ହେବା ପାଇଁ ପୁରୁଷାର୍ଥ କରାଯାଇଥାଏ ଯେ ଆମେ କିପରି ଲକ୍ଷ୍ମୀ ନାରାୟଣ ହେବୁ। ବାବା କହୁଛନ୍ତି ମୁଁ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଉଭୟ ଧର୍ମ ସ୍ଥାପନ କରୁଛି। ତ୍ରେତାକୁ ଯାଉଥିବା ଆତ୍ମା ଫିଲ୍ ହେଉଥିବାରୁ ତାଙ୍କୁ କ୍ଷତ୍ରିୟ କୁହାଯାଉଛି। ଏହା ଯୁଦ୍ଧ କ୍ଷେତ୍ର ଅଟେ ନା। ଆଚ୍ଛା ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ସୁଖ ଧାମର ସମ୍ପତ୍ତିର ପୁରା ଅଧିକାର ନେବା ପାଇଁ ସଙ୍ଗମ ଯୁଗରେ ରୁହାନୀ ଯାଦୁକର ହୋଇ ବାବାଙ୍କୁ ମଧ୍ୟ ନିଜର ସନ୍ତାନ କରି ନେବାକୁ ହେବ। ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ସମର୍ପଣ ହେବାକୁ ପଡିବ। ନମ୍ବର ଦୁଇ, ସ୍ୱଦର୍ଶନ ଚକ୍ରଧାରୀ ହୋଇ ନିଜକୁ ଭାଗ୍ୟବାନ ତାରକା କରିବାକୁ ପଡିବ। ବିହଙ୍ଗ ମାର୍ଗର ସେବାରେ ନିମିତ୍ତ ହୋଇ ଉଚ୍ଚପଦ ନେବାକୁ ହେବ। ଗାଁ ଗାଁରେ ସେବା କରିବାକୁ ପଡିବ। ତା ସହିତ ଯୋଗର ଚାଟ ମଧ୍ୟ ନିଶ୍ଚିନ୍ତ ରଖିବାକୁ ପଡିବ। ବର୍ଧନ ଦୃଢ଼ ସଂକଳ୍ପ ରୂପୀ ଡିଆସିଲି କାଠି ଦ୍ଵାରା ଆତ୍ମିକ ବୋମାର ଆତସବାଜି ଜଳାଉଥିବା ସଦା ବିଜୟୀ ଭବ। ଆଜିକାଲି ଆତସ ବାଜିର ବୋମା ମଧ୍ୟ ତିଆରି କରୁଛନ୍ତି, କିନ୍ତୁ ତୁମେମାନେ ନିଜର ଦୃଢ଼ ସଂକଳ୍ପ ରୂପୀ ଡିଆସିଲି କାଠି ଦ୍ୱାରା ଆତ୍ମିକ ବୋମା ରୂପୀ ଆତସ ବାଜି ଅର୍ଥାତ ବାଣା ଫୁଟାଅ, ଯାହାଦ୍ୱାରା ସବୁ ପୁରୁଣା ଜିନିଷ ସମାପ୍ତ ହୋଇଯିବ। ସେମାନେ ତ ବାଣ ଫୁଟାଇବାରେ ଧନ ଖର୍ଚ୍ଚ କରୁଛନ୍ତି, କିନ୍ତୁ ତୁମେମାନେ ଏହାଦ୍ୱାରା ଧନ ରୋଜଗାର କରୁଛ। ତା ହେଲା ଆତସବାଜି, କିନ୍ତୁ ତୁମର ହେଲା ଉଡ଼ିବାର କଳାର ବାଜି, ଏହାଦ୍ୱାରା ତୁମେମାନେ ବିଜୟୀ ହୋଇଯାଉଛ। ତେଣୁ ଏବେ ଡବଲ ଫାଇଦା ନିଅ, ବାଣ ବି ଫୁଟାଅ ଏବଂ ଧନ ବି ରୋଜଗାର କର, ଏହିଭଳି ବିଧି ଆପଣାଅ। ସ୍ଲୋଗାନ, ଯେ କୌଣସି ବିଶେଷ କାର୍ଯ୍ୟରେ ସହଯୋଗୀ ହେବା ହିଁ ଆଶୀର୍ବାଦ ରୂପୀ ଲିଫ୍ଟରେ ବସିବା। ଆଚ୍ଛା, ଓମ୍ ଶାନ୍ତି।